ଆକାଶବାଣୀ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଏକ ବିକଶିତ ରାଷ୍ଟ୍ର ଗଠନ କରିବା ସରକାରଙ୍କର ଲକ୍ଷ୍ୟ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭା ବାଚସ୍କତି କହିଛନ୍ତି ଦେଶରେ ସ୍ୱଚ୍ଛତାର ସହ କାର୍ଯ୍ୟ କରୁଛି ସିଏଜି। ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଜୋରଦାର। ଏବଂ ଝାନ୍ସୀ ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟି 10 ଶିଶୁଙ୍କ ମୃତ୍ୟୁ। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ସହାୟତା ଘୋଷଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ତାଙ୍କ ସରକାରଙ୍କର ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଏକ ଘରୋଇ ଗଣମାଧ୍ୟମ ସଂସ୍ଥାର ଲିଡରସିପ୍ ସମିଟ୍ର ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ତାଙ୍କ ସରକାର ଭୋଟ୍ ବ୍ୟାଙ୍କ ରାଜନୀତିଠାରୁ ବହୁ ଦୂରରେ ଜନତାଙ୍କ ପାଇଁ ବିକାଶ ଏବଂ ଜନତାଙ୍କ ଦ୍ୱାରା ବିକାଶର ମନ୍ତ୍ର ନେଇ ତାଙ୍କ ସରକାର କାର୍ଯ୍ୟ କରୁଛି। ଜନସାଧାରଣ ମଧ୍ୟ ତାଙ୍କ ସରକାର ପ୍ରତି ଆସ୍ଥା ପ୍ରକଟ କରିଛନ୍ତି। ସେ କହିଛନ୍ତି ଗଣମାଧ୍ୟମ ଯୁଗରେ ଭୁଲ୍ ତଥ୍ୟ ଏବଂ ସୂଚନା ପ୍ରଦାନ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ତାଙ୍କ ସରକାର ଦୃଢ଼ ପ୍ରତିଶ୍ରତିବଦ୍ଧ। ଶ୍ରୀ ମୋଦି ଆହୁରି କହିଛନ୍ତି 2014 ଦେଶର ବଜେଟ୍ ପରିମାଣ 16 ଲକ୍ଷ କୋଟି ଟଙ୍କା ଥିବାବେଳେ ବର୍ତ୍ତମାନ ଏହା 48 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ବ୍ୟୟ ପରିମାଣ 11 ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହୋଇଛି। ନୂତନ ଶିକ୍ଷାନୁଷ୍ଠାନ ଗବେଷଣା ସୁବିଧା ଏବଂ ରେଳ କ୍ଷେତ୍ରରେ ପାଣ୍ଠି ବିନିଯୋଗ କରାଯାଇଛି। ପ୍ରତ୍ୟେକ ପରିବାରକୁ ଗ୍ୟାସ୍ ସଂଯୋଗ ଦେବା ନିମନ୍ତେ ତାଙ୍କ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି। 2014 14 କୋଟି ଗ୍ୟାସ୍ ସଂଯୋଗ ଥିବାବେଳେ ବର୍ତ୍ତମାନ 30 କୋଟିରୁ ଉର୍ଦ୍ଧ୍ୱ ଗ୍ୟାସ୍ ସଂଯୋଗ କରାଯାଇପାରିଛି। ଦେଶରେ ପରିମଳ କ୍ଷେତ୍ରରେ କେବଳ ଉନ୍ନତି ଘଟିଛି ତାହା ନୁହେଁ, ବରଂ ତାଙ୍କ ସରକାର ଅର୍ଥନୀତିରେ ପ୍ରଗତି ଏବଂ ବହୁସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସମର୍ଥ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶରେ 1,25,000 ଉର୍ଦ୍ଧ୍ୱ ପଞ୍ଜିକୃତ ଷ୍ଟାର୍ଟଅପ୍ ହୋଇଛି ଏବଂ ଯୁବକମାନେ ଏ କ୍ଷେତ୍ରରେ କାର୍ଯ୍ୟ କରି ଦେଶକୁ ଗୌରବାନ୍ୱିତ କରିପାରିଛନ୍ତି। ସେହିପରି ଭାରତରେ ଆଜି 10 କୋଟି ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6 ଦିନିଆ ନାଇଜେରିଆ, ବ୍ରାଜିଲ୍ ଓ ଗୋଆନ ଗସ୍ତରେ ଯାଉଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ନାଇଜେରିଆରେ ପହଞ୍ଚବେ। ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଗସ୍ତରେ ଯାଉଛନ୍ତି। ଗତ 17 ବର୍ଷ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ନାଇଜେରିଆ ଗସ୍ତ। ଶ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଶ୍ରୀ ଟିନୁବୁଙ୍କ ସହିତ ଆଲୋଚନା କରିବେ। ନାଇଜେରିଆରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ସହ ଶ୍ରୀ ମୋଦି ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ଏବଂ ନାଇଜେରିଆ ମଧ୍ୟରେ ଗତ 2007 ଆର୍ଥିକ ଶକ୍ତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ ରହିଛି। 200ରୁ ଉର୍ଦ୍ଧ୍ୱ ଭାରତୀୟ କମ୍ପାନୀ ନାଇଜେରିଆର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ $27 ବିଲିୟନ୍ ଅଧିକ ପୁଞ୍ଜିନିବେଶ କରିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା 18 ଓ 19 ବ୍ରାଜିଲ୍ ଗସ୍ତରେ ଯିବେ। ବ୍ରାଜିଲ୍ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଡା ସିଲ୍ଭାଙ୍କ ଦ୍ୱାରା ରିଓ ଡି ଜେନେରିଓଠାରେ ଆୟୋଜିତ ହେବାକୁ ଥିବା G20 ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି G20 ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ସହିତ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ତ୍ରିଦେଶୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆସନ୍ତା 19ରୁ 21 ପର୍ଯ୍ୟନ୍ତ ଗୁଆନା ଗସ୍ତ କରିବେ। 1968 ପରେ ଗୁଆନା ଗସ୍ତ କରିବାରେ ଶ୍ରୀ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଗୁଆନା ରାଷ୍ଟ୍ରପତି ଡକ୍ଟର ମହମ୍ମଦ ଇରଫାନ ଅଲ୍ଲେ ଗତବର୍ଷ ଭାରତ ଗସ୍ତରେ ଆସି ମଧ୍ୟପ୍ରଦେଶର ଇନ୍ଦୋରଠାରେ ଅନୁଷ୍ଠିତ 17ତମ ପ୍ରବାସୀ ଭାରତୀୟ ଦିବସରେ ଅଂଶଗ୍ରହଣ କରିଥିଲେ। ତାଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଭାରତର କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ସିଏଜି ସ୍ୱଚ୍ଛତାର ସହ କାର୍ଯ୍ୟ କରୁଛି ବୋଲି କହିଛନ୍ତି। ସିଏଜିର ବିଶ୍ୱସନୀୟତା ବିଶ୍ୱସ୍ତରରେ ବର୍ତ୍ତମାନ ମାନ୍ୟତା ହାସଲ କରିଛି। ନୂଆଦିଲ୍ଲୀଠାରେ ଚତୁର୍ଥ ଅଡିଟ୍ ଦିବସ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ବିର୍ଲା ଭାରତୀୟ ଅଡିଟ୍ ବ୍ୟବସ୍ଥା ସମ୍ପର୍କରେ ଅଧ୍ୟୟନ କରିବା ପାଇଁ ବିଭିନ୍ନ ଦେଶ ଭାରତକୁ ଆସୁଥିବା କହିଛନ୍ତି। ସିଏଜିର ସୁଶାସନ ଓ ସ୍ୱଚ୍ଛତାର ଅବଦାନକୁ ସମୀକ୍ଷା କରିବା ନିମନ୍ତେ ପ୍ରତିବର୍ଷ ଆଜିର ଦିନରେ ଅଡିଟ୍ ଦିବସ ପାଳନ କରାଯାଇଥାଏ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡରେ ଆସନ୍ତା 20 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ସରଗରମ ହୋଇଛି। ଏନ୍ଡିଏ ଓ ଇଣ୍ଡିମେଣ୍ଟ ସମେତ ଅନ୍ୟାନ୍ୟ ଦଳୀୟ ନେତୃବୃନ୍ଦଙ୍କ ପକ୍ଷରୁ ଭୋଟରମାନଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ଲାଗି ପ୍ରଚେଷ୍ଟା ଜାରି ରହିଛି। ଜାମତାରାଠାରେ ବରିଷ୍ଠ ବିଜେପି ନେତା ତଥା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଦାୟିତ୍ୱରେ ଥିବା ହିମନ୍ତ ବିଶ୍ୱଶର୍ମା ନିର୍ବାଚନ ପ୍ରଚାର କରି ଝାଡ଼ଖଣ୍ଡ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟ ସରକାର ଜନସାଧାରଣଙ୍କୁ ମିଥ୍ୟା ପ୍ରତିଶ୍ରତି ଦେଉଛନ୍ତି। ସେହିପରି ବରିଷ୍ଠ ଜେଏମ୍ଏମ୍ ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଦୁମ୍କା ଦେଓଘର ଏବଂ ଧନୱାରରେ ଆଜି ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟସୂଚୀ ରହିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ଜାମତାରା ଏବଂ ଖିଜିରିଠାରେ ନିର୍ବାଚନ ପ୍ରଚାର କରିବେ। ଆର୍ଜେଡି ନେତା ତେଜସ୍ୱୀ ଯାଦବ ଗୋଡ଼ାଠାରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟସୂଚୀ ରହିଛି। ଶିବରାଜ ସିଂ ଚୌହାନଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଏନ୍ଡିଏ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି। ଆସନ୍ତା 23 ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଝାଡ଼ଖଣ୍ଡର ଲିଟିପାରା ବିଧାନସଭା ନିର୍ବାଚନ ମଣ୍ଡଳୀର ଜେଏମ୍ଏମ୍ ବିଧାୟକ ଦିନେଶ ମାରାଣ୍ଡି ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ପ୍ରଦାନ କରୁଛି। ଶ୍ରୀ ମାରାଣ୍ଡି ନିର୍ବାଚନ ଦାୟିତ୍ୱରେ ଥିବା ବିଜେପିର ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ଉତ୍ତରପ୍ରଦେଶର ଝାନ୍ସୀସ୍ଥିତ ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ରେ ଅଗ୍ନିକାଣ୍ଡ ଘଟି 10 ଜଣ ଶିଶୁଙ୍କର ମୃତ୍ୟୁ ଘଟିବା ସହ 16 ଜଣ ଆହତ ହୋଇଛନ୍ତି। ଗତକାଲି ରାତି 10:45 ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜିଲ୍ଲା ମାଜିଷ୍ଟ୍ରେଟ୍ ଅବିନାଶ କୁମାର ସୂଚନା ଦେଇଛନ୍ତି। କାନପୁର ଜୋନ୍ ଏଡିଜି ଆଲୋକ ସିଂ ଝାନ୍ସୀଠାରେ ପହଞ୍ଚ ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଶ୍ରୀ ସିଂ କହିଛନ୍ତି। ଅଗ୍ନିକାଣ୍ଡ ସମୟରେ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ରେ 47 ଜଣ ଶିଶୁ ଥିଲେ। ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ସେ କହିଛନ୍ତି। ସରକାର ଘଟଣାର ତଦନ୍ତ ନିମନ୍ତେ ପଦକ୍ଷେପ ନେଉଛନ୍ତି। ଘଟଣାର ତ୍ରିସ୍ତରୀୟ ତଦନ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମସ୍ତରୀୟ, ପୁଲିସ୍ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟସ୍ତରୀୟ ଏବଂ ତୃତୀୟସ୍ତରରେ ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଝାନ୍ସୀ ମେଡିକାଲ କଲେଜ ଶିଶୁ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀମତୀ ମୁର୍ମୁ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଶିଶୁଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଆହତମାନଙ୍କ ପାଇଁ 50,000 ଟଙ୍କା ମଧ୍ୟ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଣମାଧ୍ୟମରେ ପୋଷ୍ଟ କରି ପ୍ରାଣ ହରାଇଥିବା ଶିଶୁଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଘଟଣାର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ଉତ୍ତରପ୍ରଦେଶ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ତରପ୍ରଦେଶର ବିଜ୍ନୋର୍ଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 6 ଜଣଙ୍କ ସମେତ 7 ଜଣଙ୍କର ମୃତ୍ୟୁ ଘଟିଛି। ଡେରାଡୁନ୍ ନୈନିତାଲ ଜାତୀୟ ରାଜପଥର ଧାମପୁରଠାରେ ଏକ ଦ୍ରୁତଗାମୀ କାର୍ ଗୋଟିଏ 3-ଚକିଆ ଗାଡ଼ିକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ବିଜ୍ନୋର ଜିଲ୍ଲା ଏସ୍ପି ଅଭିଷେକ ଝା ଆକାଶବାଣୀ ସମ୍ଭାଦଦାତାଙ୍କୁ ସୂଚନା ଦେଇ କହିଛନ୍ତି ମୁରାଦାବାଦରୁ ଗୋଟିଏ ପରିବାରର 6 ଜଣ ସଦସ୍ୟ ନିଜ ଗ୍ରାମ ତିବାରୀକୁ ଗୋଟିଏ 3-ଚକିଆ ଗାଡ଼ିରେ ଆସୁଥିବାବେଳେ ବିପରୀତ ଦିଗରୁ କାର୍ଟି ଧକ୍କା ଦେଇଥିଲା। କାର୍ର ଡ୍ରାଇଭର ଏବଂ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ସମ୍ଭାବ୍ୟ ସାହାଯ୍ୟ ସହଯୋଗ ଯୋଗାଇଦେବା ଲାଗି ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ନୂଆଦିଲ୍ଲୀଠାରେ ଆଜି 43ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନୀ ସମାରୋହରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି ଏହି ମେଳା ଦେଶ ତଥା ବିଶ୍ୱସ୍ତରର କାରିଗରମାନଙ୍କୁ ସେମାନଙ୍କର କାରୁକଳା ପ୍ରଦର୍ଶିତ କରିବା ପାଇଁ ଉତ୍ତମ ମଞ୍ଚ ଯୋଗାଇ ଦେଇଛି। ମେଳାରେ ଚଳିତ ବର୍ଷ ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ପ୍ରଦର୍ଶିତ ହେଉଛି। ଏକ ବିକଶିତ ରାଷ୍ଟ୍ର ଗଠନ କରିବା ସରକାରଙ୍କର ଲକ୍ଷ୍ୟ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭା ବାଚସ୍ପତି କହିଛନ୍ତି ଦେଶରେ ସ୍ୱଚ୍ଛତାର ସହ କାର୍ଯ୍ୟ କରୁଛି ସିଏଜି। ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଜୋରଦାର ଏବଂ ଝାନ୍ସୀ ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟି 10 ଶିଶୁଙ୍କ ମୃତ୍ୟୁ। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ସହାୟତା ଘୋଷଣା। ସମ୍ବାଦ ଶେଷ ହେଲା।